ମୁଁ କହୁଥିଲି ଜଗମୋହନ ବେହେରା ଆମର 23 ନମ୍ବର ୱାର୍ଡରୁ ତଳ ବଡ଼ ବଡ଼ ସାହିରୁ ଆଜି ଯୋଉ ଲାଟିନ୍ଟା ଆମର ନଥିଲା ସାହିରେ ତ CFR ତରଫରୁ ଆସିକି ଏଠି ଯୋଉ କ୍ୟାମ୍ପ କରିକି ଆମକୁ ସହଯୋଗ କଲେ ଆଉ ଆମ କିଛି ଲାଟିନ୍ ବି ଆପ୍ଲାଏ କରିଦେଲେ ଆଉ ସେଇ ଖୁସିରେ ଆମେ ଆପଣ CFR ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ତାଙ୍କ ଷ୍ଟାଫ୍ ମଧ୍ୟ।